ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ରାଜ୍ୟ ଶେଷ ଖେପ ନିର୍ବାଚନ ଲାଗି ଆର୍ କିଛି ସମୟ ଆଉଥରୁ ଭୋଟ୍ ନିଆଯିବା, ଏଥିଲାଗି ମତଦାନ କେନ୍ଦ୍ରମାନଙ୍କେ ଭୋଟରମାନେ ପହଞ୍ଚୁଛନ୍। ଏହି କ୍ଷେପେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଆର୍ ଜଗତସିଂହପୁର ଲୋକସଭା ଆସନ ଲାଗି ଆର୍ ଇତାର ଅଧୀନତି ଥିବାର 42ଟା ବିଧାନସଭା ଆସନ ଲାଗି ଭୋଟ୍ ହେବା। ଏସବୁ ଜାଗାନ ସକାଳ 7 ବଜେନୁ ମତଦାନ ମୂଲ ହୋଇକରି ସଞ୍ଜର 6 ବଜେ ତକ ଚାଲବା। ସବୁ ମିଶିକରି 49,61,057 ଜନ ମତଦାତା ଭୋଟ୍ ଦେବେ। ଏମାନଙ୍କ ଭିତରେ 50,88,76 ଜନ ପୁରୁଷ, 48,72,294 ଜନ ମହିଲା ଆର୍ 687 ଜନ ତୃତୀୟ ଲିଙ୍ଗି ଭୋଟର ଅଛନ୍। ଏକ୍ଷେପେ 257,345 ଜନ ପହିଲା କରି ଭୋଟ୍ ଦେବେ। ମତଦାନ ଲାଗି ମୋଟ 10,882 ବୁଥ୍ କରାଯାଇଛି। ଏତାର ଭିତରେ 1,400 ନୁ ଅଧିକା ସଖୀ ବୁଥ୍ ରହିଛି। ସେଆଡ଼େ ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖବାର ଲାଗି 12 ଜଣ ସାଧାରଣ ପର୍ଯ୍ୟବେକ୍ଷକ, 3 ଜଣ ପୁଲିସ ପର୍ଯ୍ୟବେକ୍ଷକ ଆର୍ 18 ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅବସ୍ଥାପିତ ହୋଇଛନ୍। ସୁରକ୍ଷାକେ ନଜରଥି ରଖିକରି 125 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ ବଳ ସିଏପିଏଫ୍କୁ ଷ୍ଟ୍ରଙ୍ଗ ରୁମ୍ ସହିତ ଭୋଟ୍ ଗ୍ରହଣ କେନ୍ଦ୍ରମାନଙ୍କେ ମୁତୟନ କରାଯାଇଥିବାର ବେଳେ ଯାଜପୁର ଜିଲ୍ଲାନୁ ଅଧିକା 1 କମ୍ପାନୀ ସିଏପିଏଫ୍ ମୁତୟନ ରହିବେ। ଦେଶରେ 7 ନମ୍ବର ଖେପ୍ ସାଧାରଣ ନିର୍ବାଚନ ଥି ଆଜି ଓଡ଼ିଶା ସହିତ 8ଟା ରାଜ୍ୟ ଆର୍ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 57ଟା ସଂସଦୀୟ କ୍ଷେତ୍ର ଲାଗି ଭୋଟ୍ ହେବା। ପଞ୍ଜାବ ଆର୍ ଉତ୍ତରପ୍ରଦେଶର 13ଟା ଲେଖାଁ, ପଶ୍ଚିମବଙ୍ଗର 9ଟା, ବିହାରର 8ଟା, ହିମାଚଳ ପ୍ରଦେଶର 4ଟା, ଝାଡ଼ଖଣ୍ଡର 3ଟା କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ର ଗୋଟିଏ ଲୋକସଭା ଆସନ ଲାଗି ଭୋଟ୍ ହେବା। ଏକ୍ଷେପେ ସବୁ ମିଶିକରି 904 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍। ଏବେ 4 ତାରିଖ ଦିନ ସବୁ ଖେପର ଭୋଟ୍ ଗଣତି କରାଯିବା। ରାଜ୍ୟ ତାତି ସହିତ ଗୁଲଗୁଲି ଭିଲ୍ ବଢ଼ିଛି। ଗଲାକାଲିନୁ 32 ଜଣଙ୍କର ଅଂଶୁଘାତୀ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ଅଂଶୁଘାତ ଲାଗି ରାଉରକେଲା ଆର୍ ସୁନ୍ଦରଗଡ଼ନୁ 10 ଜଣ, ସମ୍ବଲପୁରନୁ 8 ଜଣ, ଝାରସୁଗୁଡ଼ାନୁ 3 ଜଣ, ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି ଆର୍ ବୌଦ୍ଧନୁ ଜଣେ ଲେଖାଁ ଆର୍ ନୂଆପଡ଼ାନୁ 2 ଜଣଙ୍କର ଜୀବନ ଯାଇଥିବାର ଅଭିଯୋଗ ହୋଇଛି। ହେଲେ ସ୍ୱତନ୍ତ୍ର ରିଲିଫ୍ କମିଶନର ଆର୍ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନେଇକରି ଗଠନ କରାଯାଇଥିବା କମିଟି ଏ ମୃତ୍ୟୁମାନଙ୍କର ଅନୁସନ୍ଧାନ କରବେ। ହେଲେ ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼ ସହିତ 6ଟା ଜିଲ୍ଲାନୁ ଜଣେ ଲେଖାଁ ଲୋକର ଅଂଶୁଘାତନୁ ମୃତ୍ୟୁ ହୋଇଥିବାର ଏସ୍ଆର୍ସିଙ୍କ ତରଫରୁ ସୂଚନା ମିଳିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଲର ପୁନଃ ଯାଞ୍ଚ ରିଚେକିଂ ଆଜିଠାନୁ ଆବେଦନ ମୂଲ ହେବା। କଳା, ବାଣିଜ୍ୟ, ବିଜ୍ଞାନ ଆର୍ ଧନ୍ଦାମୂଳକ ବର୍ଗର ଇଚ୍ଛୁକ ଛାତ୍ରଛାତ୍ରୀମାନେ ତାଙ୍କର ପରୀକ୍ଷା ଫଲର ରିଚେକିଂ ଲାଗି ଏବେ 15 ତାରିଖ ତକ ଆବେଦନ କରିପାରିବେ ବୋଲି ପରିଷଦ ତରଫ କୁହାଯାଇଛି। ଅନ୍ଲାଇନ୍ ଥି ମୂଲ୍ୟାୟନ ହୋଇଥିବାର ବିଷୟମାନଙ୍କର ସଫ୍ଟ କପି ଆବେଦନକାରୀମାନଙ୍କୁ ମେସେଜ୍ ଆର୍ ଇମେଲ୍ ଲିଙ୍କ୍ ଜରିଏ ଏ ମାସର 10-20 ତାରିଖ ଭିତରେ ଦିଆଯିବା। ଆବେଦନକାରୀମାନେ ଇ ସମିଆଥି ଲିଙ୍କ୍ ନାଇଁ ପାଇଲେ କି ଅଲଗା ବୈଷୟିକ ତ୍ରୁଟି ଲାଗି 22 ତାରିଖ ତକ ସିଧାସଲଖ ପରିଷଦକେ COECHSERECHECK@gmail.com ଥି ଇମେଲ୍ କରିପାରିବେ। ଦୁଗ୍ଧ ଆର୍ ଦୁଗ୍ଧଜାତ ଖାଇବାର ଦରବର ମହତ୍ୱ ବାବଦେ ଲୋକକୁ ସଚେତନ କରାବାର ଲାଗି ଫି ବଛର ଜୁନ୍ 1 ତାରିଖ ଆଜି ଦିନକେ ବିଶ୍ୱ ଦୁଗ୍ଧ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଖାଦ୍ୟ ଆର୍ କୃଷି ସଂଗଠନ ତରଫରୁ ପହଲା କରି ଏହି ଦିବସ ପାଳନ କରାଯାଇଥିଲା। ଦୁଗ୍ଧ କି କ୍ଷୀର ମନୁଷ୍ୟମାନଙ୍କ ସୃଷ୍ଟିର ଗୋଟିଏ ବଡ଼ ଉପହାର। ମା' କ୍ଷୀର ହେଉ କି ଗୁରସ, ସେଟା ଅମୃତ ସହିତ ସମାନ। ଆଧୁନିକ ସମିଆତି ସବୁ କ୍ଷେତ୍ର ବଦଳିଥିଲେ ଭିଲ୍ କ୍ଷୀରର ଚାହିଦା ସବୁବେଳେ ରହିଆସିଛି ଆର୍ ଆଗ୍କେ ଭିଲ୍ ରହିବା। ଆଗରୁ କ୍ଷୀର ଅଭାବ ଦେଶମାନଙ୍କର ଭିତରେ ଭାରତ ରହିଥିବାର ଏହାଦେ ପୃଥିବୀର 23% ଦୁଗ୍ଧ ଭାରତନୁ ଉତ୍ପାଦନ କରାଯାଉଛି। କୋଲ୍ ଇଣ୍ଡିଆ ଲିମିଟେଡ୍ ଆର୍ ଭାରତ ହେଭି ଇଲେକ୍ଟ୍ରିକାଲ୍ ଲିମିଟେଡ୍ ତରଫରୁ ଓଡ଼ିଶାନୁ କୋଇଲାନୁ ଆମୋନିୟମ୍ ନାଇଟ୍ରେଟ୍ ବାଷ୍ପୀକରଣ ପ୍ରକଳ୍ପ ଲାଗି ଗଲା ଗୁରୁବାର ଦିନ ଟେଣ୍ଡର ଆହ୍ୱାନ କରାଯାଇଛି। ଏ ପ୍ରକଳ୍ପ ଲାଗି 350 ଏକର ଜମି କୋଲ୍ ଇଣ୍ଡିଆ ଲିମିଟେଡ୍କେ ଦିଆଯାଇଛି। ପ୍ରକଳ୍ପନୁ ଉତ୍ପାଦିତ ଆମୋନିୟମ୍ ନାଇଟ୍ରେଟ୍ ଅଫ୍ ଟେକ୍ ଉତ୍ପାଦନ କୋଲ୍ ଇଣ୍ଡିଆ ଖଣି ଖନନଥି ବ୍ୟବହାର କରବାର ଲାଗି ନେବା। ସମ୍ବଲପୁର ବୀର ସୁରେନ୍ଦ୍ର ସାହି ଇଣ୍ଡୋର ହଲ୍ଠାରେ ଓଡ଼ିଶା ରାଜ୍ୟ ର୍ୟାଙ୍କିଙ୍ଗ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଗଲାକାଲି ଉଦ୍ଘାଟିତ ହୋଇଛି। ଏବେ ସୋମବାର ତକ ହେବାରକେ ଥିବା ଏହି ପ୍ରତିଯୋଗିତା 160 ଜଣ ବ୍ୟାଡ୍ମିଣ୍ଟନ ଖେଳାଳି ଭାଗ ନେଇଛନ୍। ପାଣିପାଗ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଆର୍ ନୂଆପଡ଼ା ଜିଲ୍ଲାନୁ ଗ୍ରୀଷ୍ମ ପ୍ରବାହ ଆଜଭିଲ୍ ଜାରି ରହିବା। ହେଲେ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ 2ଟା ଜାଗାନୁ ଜବର ଖରା ହେବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏଥିଲାଗି ବିଭାଗ ତରଫରୁ ଏହି ଜିଲ୍ଲାମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବଲପୁର ଜିଲ୍ଲାନୁ ଶାନ୍ତି ଶୃଙ୍ଖଳାର ସହିତ ଲୋକସଭା ଆର୍ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଲାଗି ପ୍ରଶାସନ ତରଫରୁ କର୍ମଚାରୀମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି। ଗଲାକାଲି ସମ୍ବଲପୁର ଜିଲ୍ଲାପାଳ ରିଟର୍ଣ୍ଣିଂ ଅଧିକାରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଭୋଟ୍ ଗଣତି ଲାଗି ଚିହ୍ନଟ କରାଯାଇଥିବା ଦେବଗଡ଼ ସରକାରୀ ପଲିଟେକ୍ନିକ୍ କଲେଜ, ଛେଣ୍ଡିପଦା ସ୍ୱୟଂଶାସିତ କଲେଜ, ଆଠମଲ୍ଲିକ ଆଠମଲ୍ଲିକ କଲେଜ ଆର୍ ରେଢ଼ାଖୋଲର ଭୀମଭୋଇ କଲେଜକେ ଯାଇକରି ବ୍ୟବସ୍ଥାର ତଦାରଖ କରିଛନ୍।